ते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवत सप्तम स्कंध चतुर्दश अध्याय 17 नायग्निमुखतो अयं वै भगवान् सर्वजज्ञः विज्ञेतो विशारदन् यथा विप्र मुखे हुते नायग्निमुखतो अयं वै भगवान् सर्वजज्ञः विज्ञेतो विशारदन् यथा विप्र मुखे हुते ভগবান শ্রীকৃষ্ণ হচ্ছেন সমস্ত যজ্ঞভোক্তা উপভোক্তারী তথাপি যদিও সে ভগবান অগ্নি দেওয়া আহুতি দ্বারা ভক্ষণ করতে তথাপি হে রাজন যদি উপযুক্ত ব্রাহ্মণ যোগ্য ব্রাহ্মণ মানুষ সুন্দর খাদ্য প্রস্তুত করা যায় অর্পণ করা যায় তাহলে ব্রাহ্মণ মুখরে সে অত্যন্ত সন্তুষ্ট হন এ হলা শ্লোকর অর্থ নহি অগ্নিমুখত অয়ং বৈ ভগবান সর্বযজ্ঞ উজ্জেত হবিষারাজন যথা বিপ্রমুখে হতেই মহাজন সূত্রে শ্রী নারদ মুনি আইডিয়াল ফ্যামিলি লাইফ আদর্শ গৃহস্থ জীবন সম্বন্ধে কথা কেছেন গৃহস্থ মানুষের কর্তব্য সম্বন্ধে কথা কে যাই বহু কথা পূর্ব কহিলে আপরে বহু কথা কহবে বিশেষ করে শ্লোকরে যজ্ঞার্পণ কথা কুহছে পূর্ব কুহাইছে পঞ্চসূনা যজ্ঞ গৃহস্থ পাঁচ প্রকার যজ্ঞ প্রতিদিন করব তা পূর্ব কুহাইছে তবে এ শ্লোকরে সে বিশিষ্ট যজ্ঞ কথা কুচি যজ্ঞ পুরুষ ভগবান কৃষ্ণ বা বিষ্ণু তাঁকর প্রীত্যর্থে যা করা যায় তাই যজ্ঞ তা নহলে তোমার কর্ম যা কুযাচ্ছে যজ্ঞার্থ কর্ম অন্যত্র লোক এবং কর্মবন্ধন যজ্ঞ পুরুষ প্রীত্যর্থে যদি তোমার কর্ম ন হব তাহলে কর্মফল বন্ধন তুমি পড়ব কর্মর প্রতিক্রিয়া ভোগ করা পড়ব ই নিশ্চিত কথা শ্রীমদ ভগবদ গীতার তৃতীয় অধ্যায়ে ভগবান কৃষ্ণ পরিষ্কার ভাবে কেছেন এটি নাগমুনি কুচেন যে কৃষ্ণ অঙ্গি সর্বযজ্ঞান ভোক্তা চ প্রভুরেব চ ভগবান কৃষ্ণ হচ্ছেন সমস্ত যজ্ঞর উপভোক্তারী এবং সর্বলোক মহেশ্বর সে সেপাই যাই যজ্ঞ করা যাব তাহলে কৃষ্ণ বা ভগবান বিষ্ণুকর বিধানার্থে করা যাব কৃষ্ণ যদি সন্তুষ্ট হবে যসমিন তুষ্টে জগৎ তুষ্ট সে তাহলে সমস্ত যোগ সন্তুষ্ট হব কৃষ্ণকর সন্তোষ বিধান তুমি যদি ন করব তাহলে কাহারিকে তুমি সন্তুষ্ট করিপারিব না এই কথা আমার হচ্ছে সেপাই গীতারে শ্রীমদ ভাগবতরে এই উপদেশ আমি দিয়া যাচ্ছে সে যজ্ঞ পুরুষ ভগবান বিষ্ণু বা কৃষ্ণকর সন্তোষ বিধান একমাত্র কথা আমার সেপাই সবু কিছু কার্যে কৃষ্ণার্থে অখিল চেষ্টিত কৃষ্ণ সব প্রকার কার্য করব তাঁকর বিধানার্থে তেমন তা হব যজ্ঞ কর্ম সে সন্তুষ্ট হলে সমস্ত শান্তি সন্তোষ বিধান হব শ্রীমদ ভগবদ গীতার পঞ্চম অধ্যায়ের শেষ শ্লোকরে সে কথা ভগবান কেছেন ভোক্তার যজ্ঞ প্রধান সর্বলোক মহেশ্বর শ্রুদ সর্বভূতান জ্ঞানতাম শান্তি ইচ্ছতি আছি যজ্ঞ সমস্ত প্রকার যজ্ঞর ফলর উপকারী সর্বলোক মহেশ্বর সমস্ত জীব জগতের একমাত্র মূলাকাঙ্ক্ষী বন্ধু এ কথা যে জাঁতি সে শান্তি পাঁচি নারদ মুনি বিশেষ করে এটি কুচেন যে যজ্ঞ কহিলে সাধারণ লোকঙ্কর যে ধারণা আছে ঘৃতাহুতি অগ্নি সংযোগ করা কাষ্ঠর অগ্নি সংযোগ করে বেদমন্ত্র উচ্চারণ করে ঘৃতাহুতি দিয়া ঘৃত শস্য ই অর্পণ করা যায় এ সাধারণ যজ্ঞ তবে নারদ মুনি বিশেষ করে এটি কুচেন সে প্রকার ঘৃত এবং শস্যরে যদি তুমি খাদ্য প্রস্তুত করব ভগবানকে অর্পণ করব এবং সেই খাদ্য ব্রাহ্মণ বৈষ্ণব মানুষ দিয়াযিব তাহলে ভগবান অধিক খুশি হবে অধিক সন্তুষ্ট হবে ଆଉ ବ୍ରାହ୍ମଣ ମୁଖରେ ବା ବୈଷ୍ଣବ ମୁଖରେ ଯେଉଁ ଖାଦ୍ୟ ଅର୍ପିତ ହୁଏ ତାହା ହିଁ ଭଗବାନ ପ୍ରାପ୍ତ ହୁଅନ୍ତି ଏବଂ ତଦ୍ୱାରା ଭଗବାନଙ୍କର ଅଧିକ ସନ୍ତୋଷ ବିଧାନ ହୁଏ। ଉପଯୁକ୍ତ ବ୍ରାହ୍ମଣ ବା ବୈଷ୍ଣବଙ୍କର ଭୋଜନ ଦରକାର, ତାହେଲେ ସେ ଭଗବାନଙ୍କର ସେମାନେ ଅତି ପ୍ରିୟ ଭକ୍ତ। ବ୍ରାହ୍ମଣ ବୈଷ୍ଣବ ଭକ୍ତ ସେମାନେ ଭଗବାନଙ୍କର ଅତି ପ୍ରିୟ। ଏପରିକି ଭଗବାନ କହିଛନ୍ତି ଯେ ନ ତଥାମି ପ୍ରିୟତମ ଆତ୍ମଯୋନୀ ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବ ଆତ୍ମା ଯଥା ଭଗବାନ। ଏକାଦଶ ଅଧ୍ୟାୟ ଏକାଦଶ ସ୍କନ୍ଦ ଭାଗବତରେ ଏ କଥା ଭଗବାନ କୃଷ୍ଣ ଉଦ୍ଧବ କହିଛନ୍ତି। ଭକ୍ତ କେତେ ପ୍ରିୟ ଭଗବାନଙ୍କର, ତାହେଲେ ଭଗବାନ ଜଣାଉଛନ୍ତି ଭକ୍ତବତ୍ସଳ ଭଗବାନ ଆତ୍ମଜନୀ ବ୍ରହ୍ମା ଏତେ ମୋର ପ୍ରିୟ ନୁହନ୍ତି, ଶିବଜୀ ମୋର ଏତେ ପ୍ରିୟ ନୁହନ୍ତି, ଶଙ୍କର୍ଷଣ ବା ବଳଦେବ ମୋର ଏତେ ପ୍ରିୟ ନୁହନ୍ତି, ଅଙ୍ଗାସୀତା ଲକ୍ଷ୍ମୀ ମୋର ଏତେ ପ୍ରିୟ ନୁହନ୍ତି, ହେ ଉଦ୍ଧବ ତୁମେ ମୋର ଯେତେ ପ୍ରିୟ। ତେଣୁ ଭକ୍ତ ଯେ ପ୍ରିୟ ଭକ୍ତ ଶୁଦ୍ଧ ଭକ୍ତ ସେ ଭଗବାନଙ୍କର କେତେ ପ୍ରିୟ, ଏପରିକି ନିଜ ଆତ୍ମା ନିଜ ମୁଁ ନିଜେ ମୋର ଏତେ ପ୍ରିୟ ନୁହେଁ, ଭକ୍ତ ଯେତେ ପ୍ରିୟ ସେଥିପାଇଁ ଭକ୍ତର ସନ୍ତୋଷ ବିଧାନ। ଭକ୍ତ ବୈଷ୍ଣବ ଶୁଦ୍ଧ ଭକ୍ତ ବୈଷ୍ଣବ, ବ୍ରାହ୍ମଣ ବ୍ରହ୍ମ ଜାଣନ୍ତି, ବ୍ରାହ୍ମଣ ଯେ ବ୍ରହ୍ମତତ୍ତ୍ୱ ଜାଣନ୍ତି ସେ ହେଉଛନ୍ତି ବ୍ରାହ୍ମଣ, କିନ୍ତୁ ବୈଷ୍ଣବ ଭକ୍ତ ହେଲେ ବ୍ରାହ୍ମଣତା ସିଦ୍ଧ ହଏ, ପରମାର୍ଥିକ ବ୍ରାହ୍ମଣତା ସିଦ୍ଧ ହଏ, କିନ୍ତୁ ବୈଷ୍ଣବତା ବା ଭକ୍ତି ବିହୀନ ତଥାକଥିତ ବ୍ରାହ୍ମଣ ତାହା ପ୍ରକୃତ ବ୍ରାହ୍ମଣତା ନୁହେଁ, ତାହାର ପ୍ରମାଣ ଦିଆହେଇଛି। ଯାହା ଆମର ଶାସ୍ତ୍ରରେ ବହୁ କଥା ଏ ସମ୍ବନ୍ଧରେ କୁହାହେଇଛି ଯେ ବ୍ରାହ୍ମଣର ଯେଉଁ ଷଟ୍କର୍ମ, ଷଟ୍କର୍ମ ନିପୁଣ ବିପ୍ର ମନ୍ତ୍ରତନ୍ତ୍ର ବିଶାରଦ ଅବୈଷ୍ଣବ ଗୁରୁର୍ଣ୍ଣ ସୋପଚ ବୈଷ୍ଣବ ଗୁରୁ, ଏଇ କଥା କୁହାହେଇଛି। ଜଣେ ବିପ୍ର ବା ବ୍ରାହ୍ମଣ ଷଟ୍କର୍ମ ନିପୁଣ ହେଇଛି, ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନ ଦାନ ପ୍ରତିଗ୍ରହ, ଏ ଷଟ୍କର୍ମ ବ୍ରାହ୍ମଣର ଏଥିରେ ବଡ଼ ଦକ୍ଷ ସେ, ମନ୍ତ୍ରତନ୍ତ୍ର ବିଶାରଦ, କିନ୍ତୁ ଅବୈଷ୍ଣବ ବୈଷ୍ଣବ ନୁହେଁ, ସେ ଭକ୍ତ ନୁହେଁ, ସେ ଗୁରୁ ହେବ ନା, ହେଇପାରିବ ନା, ବା ଭଗବାନ ସେଥିରେ ସନ୍ତୁଷ୍ଟ ହେବେ ନା। ସ୍ୱପଚ ଗୁରୁ ବୈଷ୍ଣବ ସ୍ୱପଚ ଗୁରୁ ଏ କଥା କୁହା, କିନ୍ତୁ ସ୍ୱପଚ ଚଣ୍ଡାଳ କୂଳରେ ଜାତ ଉପଚେ, ସେ ଯଦି ଭକ୍ତ ଭଗବାନଙ୍କର ପ୍ରିୟ ଭକ୍ତ ସେ ବୈଷ୍ଣବ ସେ ଗୁରୁ, ଭଗବାନ ସନ୍ତୁଷ୍ଟ ହେବେ ତାଙ୍କୁ ଯଦି ଭୋଜନ ଦିଆଯିବ। ଏହାର ଉଦାହରଣ ବୁରି ବୁରି ଉଦାହରଣ ଅଛି, ଅଦିତାଚାର୍ଯ୍ୟଙ୍କର କଥା ଅଛି ଆମର, ଅଦିତାଚାର୍ଯ୍ୟ ଶ୍ରାଦ୍ଧ କଲେ ପିତୃ ଶ୍ରାଦ୍ଧ କଲେ ସେ ହରଦାସ ଠାକୁରଙ୍କୁ ଡାକି ଆଣି ଶ୍ରାଦ୍ଧ ପାତ୍ର ଦେଲେ, କାହିଁକି ନା ହରଦାସ ଠାକୁର ମହମ୍ମଦାନ ଜମନ କୂଳରେ ଜାତ ହେଲେ ସୁଦ୍ଧା ଶୁଦ୍ଧ ଭକ୍ତ, ଭଗବାନଙ୍କର ଅତି ପ୍ରିୟ ଭକ୍ତ। ଶ୍ରୀମନ୍ ମହାପ୍ରଭୁ ତାଙ୍କୁ ନାମାଚାର୍ଯ୍ୟ କରିଥିଲେ, ତାଙ୍କର ଏ ପ୍ରକାର ଭକ୍ତି ଯୋଗୁଁ ତାଙ୍କୁ ନାମାଚାର୍ଯ୍ୟ କରିଥିଲେ, ନାମାଚାର୍ଯ୍ୟ କରିଥିଲେ, ତେଣୁ ସେ ମହମ୍ମଦାନ କୂଳରେ ଜାତ ହେଲେ କି ହେବ, ସେ ଶୁଦ୍ଧ ଭକ୍ତ ଭଗବାନଙ୍କର ଅତି ପ୍ରିୟ, ଦିନକୁ 3 ଲକ୍ଷ ନାମ କରୁଥିଲେ ସେ, ଆଉ ଶୁଣୁନଥିଲେ, 3 ଲକ୍ଷ ନାମ ମାନେ 24 ଘଣ୍ଟା ସମୟ ଲାଗିବ, ନିଦ୍ରା ହୋଇନଥିଲା ତାଙ୍କର, ଆହାର ବି କିଛି ନେଉନଥିଲେ, ଏଇ ପ୍ରକାର ନାମ ରସରେ ସେ ଆଉ ପାନ କରୁଥିଲେ, ଆଉ ତାଙ୍କର ଯାହା କହନ୍ତି ସ୍ପିରିଚୁଆଲ ବଡି, ତାଙ୍କର ଶରୀର ଆଉ ଦିବ୍ୟ ଶରୀର ହେଇଯାଇଥିଲା, ଯେଉଁ ଶରୀରରେ କି ଆଗ ଆହାର ନଥିଲା, ଭୟ ମୈଥୁନର କୌଣସି ଆବଶ୍ୟକତା ନଥିଲା, କାହିଁକିନା ଭୌତିକ ଶରୀର ଭୌତିକ ଶରୀରରେ ହିଁ ଜଡ଼ ଶରୀରରେ ହିଁ ଆବଶ୍ୟକତା ଆହାର ନିଦ୍ରା ଭୟ ମୈଥୁନ, କିନ୍ତୁ ପରମାର୍ଥିକ ଦିବ୍ୟ ଶରୀର ସ୍ପିରିଚୁଆଲ ବଡ଼ିରେ ଏ ଆବଶ୍ୟକତା ନଥାଏ। ସେଥିପାଇଁ ତାଙ୍କର ଆହାର ନିଦ୍ରାର କୌଣସି ଆବଶ୍ୟକତା ନଥିଲା, ଏ ପ୍ରକାର ଉନ୍ନତ ସ୍ଥିତି ଲାଭ କରିଥିଲେ ହରଦାସ ଠାକୁର, ତାଙ୍କୁ ନିମନ୍ତ୍ରଣ କଲେ ଅଦିତାଚାର୍ଯ୍ୟ, ନିମନ୍ତ୍ରଣ କରି ତାଙ୍କୁ ଭୋଜନ ଦେଲେ, ଆଉ ସେ କହିଲେ ଦେଖ ଆଉ ତୁମେ ହେଉଛ ବ୍ରାହ୍ମଣ, ଆଉ ବ୍ରାହ୍ମଣ ଶାସନରେ ରହିଛ, ଆଉ ମୁଁ ନିଜ କୂଳରେ ଯାଅ ତ ମହମ୍ମଦାନ, ଆଉ ମତେ କହୁଛ ତୁମେ ଭାଷଣ କରିବେ। ସେ କହିଲେ ନା ନା ନା, ଯାହା ଶାସ୍ତ୍ର ନୀତି ତା ମୁଁ କହୁଛି, ଶାସ୍ତ୍ର ଯାହା କହୁଛି ବୈଦିକ ଶାସ୍ତ୍ର ତାହା ମୁଁ କରୁଛି। ସେଥିପାଇଁ ଏ କଥା ବର୍ଣ୍ଣନା ଅଛି ଆମର ଚୈତନ୍ୟଚରିତା ମଧ୍ୟରେ। ଅଦ୍ୱୈତାଚାର୍ଯ୍ୟ ଜଣେ ଆଚାର୍ଯ୍ୟ, ସେ ଏ ଉଦାହରଣ ଦେଖାଇଛନ୍ତି, ବର୍ଣ୍ଣନା ଅଛି ଚୈତନ୍ୟଚରିତା ଅନ୍ତିମ ଲୀଳାରେ ଯେ ଆଚାର୍ଯ୍ୟ କୋ ହେ ନ ତୁମି ନା କରି ହୋ ଭୟ। ଏକମାତ୍ର ସେ ହରିଦାସ ଠାକୁରଙ୍କୁ ଡାକିକିରି ଶ୍ରାଦ୍ଧ ପାତ୍ର ଭୋଜନ କରାଇଥିଲେ। ସେ କହିଲେ ତୁମେ କହିଲେ କହେ କୋଟି ବ୍ରାହ୍ମଣ ଭୋଜନ, ତୁମେ ଯଦି ଏକା ଭୋଜନ କରିବ ତାହେଲେ କୋଟି ବ୍ରାହ୍ମଣ ଭୋଜନ ହେବ। ଏଇ କଥା ଅଦ୍ୱୈତାଚାର୍ଯ୍ୟ ଦେଖିଦେଇଛନ୍ତି, କାରଣ ସେ ହେଉଛନ୍ତି ଜଣେ ପରମହଂସ, ଜଣେ ଶୁଦ୍ଧ ଭକ୍ତ, ଭଗବାନଙ୍କର ଅତି ପ୍ରିୟ ଭକ୍ତ, ଶୁଦ୍ଧ ବୈଷ୍ଣବ। ତେଣୁ ବ୍ରାହ୍ମଣ ବୈଷ୍ଣବଙ୍କ ସେବା କଲେ ସନ୍ତୁଷ୍ଟ ହେଲେ ସେମାନେ ଭଗବାନ ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି। ସେଇ କଥା ଏଇ ନାରଦ ମୁନି କହୁଛନ୍ତି, ତାଙ୍କ ମୁଖରେ ଭୋଜନ, ବ୍ରାହ୍ମଣ ବୈଷ୍ଣବ ମୁଖରେ ଯଦି ଭୋଜନ ଦିଆଯାଏ ତାହେଲେ ଭଗବାନ ତା ପାଞ୍ଚି, ଭଗବାନ ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି। ସେଇ ଘୃତ ଶସ୍ୟକୁ ଯଦି ଖାଦ୍ୟ ରୂପରେ ପ୍ରସ୍ତୁତ କରାଯାଇ ପ୍ରସାଦ ଅର୍ପଣ କରାଯିବ ବ୍ରାହ୍ମଣ ବୈଷ୍ଣବମାନଙ୍କୁ ତାହେଲେ ଭଗବାନ ଅଧିକ ସନ୍ତୁଷ୍ଟ ହେବେ। ତାକୁ ସାଧାରଣତଃ ଏ ଅଗ୍ନିରେ ଆହୁତି ଦେଲେ ଅପେକ୍ଷା, ଏ ହେଉଛି ୟାର କଥା। ସେଥିପାଇଁ ନାରଦ ମୁନି ଏ କଥା କହୁଛନ୍ତି। ଆଉ ଆଉ ଗୋଟେ କଥା ଏଠି ରହୁଛି, ବିଶେଷ କରି କଳି ଯୁଗର କଥା ଏଠି କୁହାଯାଉଛି। ଆମର ପରମାରାଧ୍ୟ ଗୁରୁଦେବ କହିଛନ୍ତି କଳି ଯୁଗ ଅଧର୍ମ ପାପ ଯୁଗ, ଅଧର୍ମ ପାପ ଯୋଗୁଁ ସବୁ ହୀନ ହେଇଯାଉଛି, ହ୍ରାସ ହେଇଯାଉଛି। ପ୍ରଡକ୍ସନ ଯାହା ଏଠି କୁହାଯାଉଛି ଫୁଡ଼ ଗ୍ରେନ୍ସ ଆଣ୍ଡ ଘି ଗ୍ରାଜୁଆଲି ଡିମିନିସି, ଖାଦ୍ୟ ଶସ୍ୟ ଉତ୍ପାଦନ ହ୍ରାସ ଦ୍ରୁତ, ବିଶୁଦ୍ଧ ମିଳୁନି, ସବୁ ଭେଜାଲ ଆଜିକାଲି ବିଶୁଦ୍ଧ ଦ୍ରୁତ ନାହିଁ। ଲୋକମାନଙ୍କର ଯାହା କହନ୍ତି କନସିଅସନେସ୍ ଚେତନା ଅତି ଦୂଷିତ ଚେତନା, ପାପପୂର୍ଣ୍ଣ ଚେତନା, ସେଥିପାଇଁ ସବୁ ଭେଜାଲ ହେଇଯାଉଛି, ବିଶୁଦ୍ଧ ଜିନିଷ ନାହିଁ, ବିଶୁଦ୍ଧ ସାମଗ୍ରୀ ନାହିଁ, ଖାଦ୍ୟ ସାମଗ୍ରୀ ନାହିଁ ବା ଦ୍ରୁତ ନାହିଁ। ତେଣୁ କିଏ ଯଜ୍ଞ କରିବ କ'ଣ କରିବ, ସେଥିପାଇଁ ଅଏଲ୍ ପ୍ରିପାରେସନ୍ସ ତୈଳରେ ତିଆରି କରିକିରି ଆଜିକାଲି ସବୁ ଦେଉଛନ୍ତି, କିନ୍ତୁ ଶାସ୍ତ୍ରରେ ଏ ତୈଳ ରେକମେଣ୍ଡେସନ୍ ବା ଅର୍ପଣର ଅନୁମୋଦନ ନାହିଁ। ବିଶୁଦ୍ଧ ଘୃତରେ ଯଜ୍ଞ କରିବ, ବିଶୁଦ୍ଧ ଘୃତରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବ, ତାହି ଭଗବାନଙ୍କୁ ଅର୍ପଣ କରିବ, କିନ୍ତୁ କଳିଯୁଗରେ ଏଗୁଡ଼ିକ ମିଳୁନି, ସେଥିପାଇଁ କଥା କରାଯାଉଛି। ସେଥିପାଇଁ କଳିଯୁଗରେ ଏକମାତ୍ର ଯଜ୍ଞ ରେକମେଣ୍ଡେଡ଼ ଯଜ୍ଞ ହେଉଛି ସଂକୀର୍ତ୍ତନ ଯଜ୍ଞ। କଳୁ ସଂକୀର୍ତ୍ତନ ପ୍ରାୟ ଚଳନ୍ତି ସୁମେଧସ, କଳିଯୁଗରେ ଏକମାତ୍ର ହରେର ନାମ ହରେର ନାମ ନାମିବ କେବଳ କଳୌ ନାସ୍ତେବ 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 ଗତିରନ୍ୟଥା। କଳିଯୁଗରେ ଅନ୍ୟଗତିନା 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 ହରେର ନାମିବ କେବଳ, ଏକମାତ୍ର ପରିଣାମ ସଂକୀର୍ତ୍ତନ, ଏ ଏକ ଗୋଟିଏ ଯଜ୍ଞ। ସେଥିପାଇଁ ଆମର ପରମାରାଧ୍ୟ ଗୁରୁଦେବ କହିଛନ୍ତି ଏଇ ସଂକୀର୍ତ୍ତନ ଯଜ୍ଞ କରିବେ ବ୍ରାହ୍ମଣ ବୈଷ୍ଣବଗଣ, ଯେଉଁମାନେ ସୁମେଧସ ପଣ୍ଡିତ ଲୋକ, ବୁଦ୍ଧିମାନ ବ୍ୟକ୍ତି, ପ୍ରାଜ୍ଞ ବ୍ୟକ୍ତି, ସେମାନେ ସଂକୀର୍ତ୍ତନ ଯଜ୍ଞରେ ଯୋଗ ଦେବେ, ସେମାନେ ସଂକୀର୍ତ୍ତନ ଯଜ୍ଞ କରିବେ ଏବଂ ପ୍ରଚୁର ପରିମାଣରେ ଖାଦ୍ୟ ପ୍ରସ୍ତୁତ କର ଭଗବାନଙ୍କ ପାଇଁ, ପ୍ରସାଦ ଅର୍ପଣ କର, ସେ ପ୍ରସାଦ ବ୍ରାହ୍ମଣ ବୈଷ୍ଣବମାନଙ୍କୁ ଅର୍ପଣ କର, ତା'ପରେ ସାଧାରଣ ଲୋକଙ୍କୁ ପ୍ରସାଦ ବିତରଣ କର, ଡିଷ୍ଟ୍ରିବ୍ୟୁଟ୍। ତାହେଲେ ଏଇ ଯେଉଁ ପ୍ରସାଦ ବିତରଣ, ହରିନାମ ଯଜ୍ଞ ବା ପ୍ରସାଦ ବିତରଣ, ଇଏ ହେଉଛି ବୋନାଫାଇଡ୍ ପ୍ରୋସେସ୍, ପ୍ରାମାଣିକ ବିଧି, ଏଥିରେ ଭଗବାନ ବଡ଼ ସନ୍ତୁଷ୍ଟ ହୋଇଛି। ଆଉ କଳିଯିବା ପାଇଁ ଏକମାତ୍ର ରେକମେଣ୍ଡେଡ଼ ପ୍ରୋସେସ୍, ଏକମାତ୍ର ଇଏ ନିର୍ଦ୍ଧାରିତ ଅନୁମୋଦିତ ପନ୍ଥା, ତା ନ କରି ଯେଉଁମାନେ ଅନ୍ୟ ପ୍ରକାର କିଛି ଯଜ୍ଞ କରିବେ, ଅନ୍ୟ ପ୍ରକାର ଇଏ କରିବେ, ତଦ୍ୱାରା ଭଗବାନ ବା ଯଜ୍ଞ ପୁରୁଷ କୃଷ୍ଣ ବା ବିଷ୍ଣୁ ସନ୍ତୁଷ୍ଟ ହେବେ ନା। ଆଉ ଗୋଟେ କଥା, ବ୍ରାହ୍ମଣ ଯାହା ଆମର ବର୍ଣ୍ଣାଶ୍ରମ ବିଭାଗ ଅଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ବ୍ରାହ୍ମଣ ହେଉଛି ଉଚ୍ଚ ବର୍ଣ୍ଣ, ସତ୍ୟଗୁଣ ପ୍ରାଧାନ୍ୟ ଅଛି ତାଙ୍କ ମଧ୍ୟରେ, ସେ ବ୍ରାହ୍ମଣ। ରଜଗୁଣ ପ୍ରାଧାନ୍ୟ ଅଛି କ୍ଷତ୍ରିୟ, ରଜ ତମର ମିଶ୍ରଣ ଅଛି ବୈଶ୍ୟ, ଆଉ ତମର ପ୍ରାଧାନ୍ୟ ଅଛି ଶୂଦ୍ର, ଏ ବର୍ଣ୍ଣ ବିଭାଗ। ଏ ଭଗବତ କୃତ ଚାତୁର୍ବର୍ଣ୍ଣ ମୟା ସୃଷ୍ଟମ, କାହିଁକିନା ବଦ୍ଧଜୀବ ଭୂତ ପ୍ରକୃତିର ତ୍ରିଗୁଣର ଅଧୀନରେ ଅଛି, ଯେଉଁ ଗୁଣର ପ୍ରାଧାନ୍ୟ ଯାହାଠାରେ ଥିବ ତଦନୁଯାୟୀ ସ୍ୱାଭାବିକ କର୍ମ କରିବ। ସତ୍ୟଗୁଣ ପ୍ରାଧାନ୍ୟ ନଥିଲେ ବ୍ରାହ୍ମଣ ହୋଇପାରିବ ନା। ତଥାକୃତ ଜାତି ବ୍ରାହ୍ମଣ, ଆଜିକାଲି କଳିଯୁଗରେ ଯେ ଜାତି ବ୍ରାହ୍ମଣ, ବ୍ରାହ୍ମଣ କୂଳରେ ଜନ୍ମ ହେଉଛନ୍ତି ସେମାନଙ୍କ ବ୍ରାହ୍ମଣତା ନାହିଁ, ଜାତି ବ୍ରାହ୍ମଣ କୌଣସି ଜାତି ବା ଜନ୍ମ ନେଇକି ବିଚାର କଥା କୁହାଯାଇ ନାହିଁ। ଗୁଣକର୍ମ ବିଭାଗ ସହ ବ୍ରାହ୍ମଣର ଗୁଣ ଆଉ କର୍ମ, ସତ୍ୟଗୁଣ ପ୍ରାଧାନ୍ୟ ରହିଲେ ସ୍ୱାଭାବିକ ବ୍ରାହ୍ମଣ ଯେଉଁ କୂଳରେ ଜନ୍ମ ହେଉନା, ଯେମିତି ଆମେ କହିଲେ ହରିଦାସ ଠାକୁରଙ୍କର କଥା, ସେ ମହମ୍ମଦାନ ଜୀବନ କୂଳରେ ଯାଆ ତ ହେଲେ ସୁଦ୍ଧା ସେ ଜଣେ ଉନ୍ନତ ବୈଷ୍ଣବ ବ୍ରାହ୍ମଣ, କାରଣ ସେ ତାଙ୍କ ମଧ୍ୟରେ ଶୁଦ୍ଧ ସତ୍ତ୍ୱ ବିରାଜମାନ କରିଥିଲା। ଏଇସବୁ କଥା ଅଛି ପୁରାଣ ଶାସ୍ତ୍ରରେ ବି ଦିଆଯାଇଛି, ବିଷ୍ଣୁ ପୁରାଣ ଆଦି ଶାସ୍ତ୍ରମାନଙ୍କରେ ଦିଆଯାଇଛି, ଭାଗବତରେ ବି ଦିଆଯାଇଛି ଯେ କଳିଯୁଗରେ ବ୍ରାହ୍ମଣ ନାହାନ୍ତି, କଳୌ ସର୍ବେ ଶୂଦ୍ର ସମ୍ଭବା, କଳିଯୁଗରେ ସମସ୍ତ ଶୂଦ୍ର, ତଥାକଥ ଜାତି ବ୍ରାହ୍ମଣ ଏମାନେ ବ୍ରାହ୍ମଣ ନୁହନ୍ତି, ସେମାନେ ପୂର୍ବ ଯୁଗର ରାକ୍ଷସ ବରହା ପ୍ରଣାଳୀ କଥା କୁହାଯାଇଛି। ରାକ୍ଷସା କଳିଙ୍ଗାଶ୍ରିତ୍ୟ ଜାୟନ୍ତି ବ୍ରହ୍ମ ଯୋନିଷୁ ଉତ୍ପନ୍ନା ବ୍ରାହ୍ମଣ କୂଳେ ବାଧନ୍ତେ ଶ୍ରୁତ୍ରିୟାନ୍ କୃଷାନ୍, ଇ ବରହା ପ୍ରାଣ କୁହାଯାଇଛି। ପୂର୍ବ ଯୁଗମାନଙ୍କରେ ଦେବଦ୍ୱିଜଦ୍ରୋହୀ ଯେଉଁ ସବୁ ମାନେ ଅସୁର ଥିଲେ ସେମାନେ କଳିଯୁଗରେ ବ୍ରାହ୍ମଣ କୂଳରେ ଉତ୍ପନ୍ନ ହେଇ ସ୍ୱଳ୍ପ ସଂଖ୍ୟକ ଶ୍ରୌତ ପଦାବଲମ୍ବୀ ବ୍ୟକ୍ତିମାନଙ୍କୁ ଉତ୍ପୀଡ଼ନ କରନ୍ତି। ତଥାକୃତ ବ୍ରାହ୍ମଣ ଯାହା ଜାତି ବ୍ରାହ୍ମଣ ସେମାନେ ପୂର୍ବଯୁଗର ରାକ୍ଷସ, ଇଏ ହେଉଛି ବରହା ପୁରାଣ ପ୍ରାୟ ସତ କଥା। କଳିଯୁଗରେ କ'ଣ ବ୍ରାହ୍ମଣଙ୍କର କଥା ହେବ ଯାହା ସବୁ ଶାସ୍ତ୍ରରେ କୁହାଯାଇଛି ତା ଠିକଣା ହେଇଛି। ଚୈତନ୍ୟ ଭାଗବତରେ ମଧ୍ୟ ସେହି ପ୍ରମାଣ ଦିଆଯାଇଛି, ଏଇ ସକଳ ରାକ୍ଷସ ବ୍ରାହ୍ମଣ ନାମ ମାତ୍ର, ଏସବୁ ସକଳ ରାକ୍ଷସ ବ୍ରାହ୍ମଣ ନାମ ମାତ୍ର, ଏସବୁ ଲୋକ ଜମଜାତ ନାଁର ପାତ୍ର, ତାହା ବରାହ ପୁରାଣ ବଚନ। କଳିଯୁଗରେ ସେଥିପାଇଁ ପ୍ରକୃତ ପକ୍ଷେ ବ୍ରାହ୍ମଣ ନାହାନ୍ତି। କଳ ସର୍ବେ ଶୁଦ୍ର ସମ୍ଭବ ବିବାଦ କର୍କଟ ଶୁକ୍ର ବିଚାରରେ ଶୁଦ୍ଧତାର ଭାବ ଅଛି, ତେଣୁ ବ୍ରାହ୍ମଣର ଶୁକ୍ର ମଧ୍ୟ ଶୁଦ୍ଧ ନୁହେଁ, ତେଣୁ ବ୍ରାହ୍ମଣ ନାହାନ୍ତି, ତେଣୁ ବ୍ରାହ୍ମଣ ଜାତ ହେଉନାହିଁ। ଶୁଦ୍ଧତାର ଅଭାବ ଅଛି, ତେଣୁ ପଞ୍ଚରାତ୍ରିକ ଦୀକ୍ଷାରେ ହିଁ କେବଳ ଶୁଦ୍ଧି, ଅନ୍ୟ ଦୀକ୍ଷାରେ ଶୁଦ୍ଧି ହେଇପାରୁନାହାନ୍ତି। ଅଶୁଦ୍ଧ ଶୁଦ୍ର କଳ୍ପା ହି ବ୍ରାହ୍ମଣା କଳି ସମ୍ଭବା ତେଷାଂ ଆଗମର୍ଗେଣ ସୁଧୀର୍ଣ୍ଣ ସୌତ୍ମନା। ଏ ହରିଭକ୍ତି ବିଳାସ ଉଦ୍ଧାର କରି ପ୍ରାଣ ବାକ୍ୟ କହିଛନ୍ତି ଆମର ସନାତନ ଗୋସ୍ୱାମୀ। କଳିଯୁଗରେ ଅର୍ଥାତ୍ ବିବାଦ ତର୍କେ ଶୌକ୍ର ବ୍ରାହ୍ମଣମାନଙ୍କର ଶୁଦ୍ଧତା ନାହିଁ, ସେମାନେ ଶୁଦ୍ର ସଦୃଶ, ସେମାନଙ୍କର ବୈଦିକ କର୍ମାନୁଷ୍ଠାନ ମାର୍ଗେ ନିର୍ମଳତା ନାହିଁ, ପଞ୍ଚରାତ୍ରିକ ବିଧାନରେ ହିଁ ସେମାନଙ୍କର ଶୁଦ୍ଧି, ତେଣୁ ଏକମାତ୍ର ପଞ୍ଚରାତ୍ରିକ ବିଧାନ, ଅନ୍ୟ ଦୀକ୍ଷା ସଂସ୍କାରରେ ସଂସ୍କାର ହେଇପାରିବ ନା, ଏଇସବୁ କଥା କୁହାଯାଏ। ପୁନଶ୍ଚ ମହାଭାରତ ଅନୁଶାସନ ପର୍ବରେ ବି କୁହାଯାଇଛି କେହି ବ୍ରାହ୍ମଣ ହୋଇ ଜନ୍ମ ହୋଇନଥାଏ, ବ୍ରାହ୍ମଣ କର୍ମ କଲେ ବ୍ୟକ୍ତି ବ୍ରାହ୍ମଣ ହଏ ଗୁଣକର୍ମ ବିଭାଗ ସହ। ନ ଯୋନିର୍ ନା ବି ସଂସ୍କାର ନ ଶ୍ରୁତଂ ନ ସନ୍ତତି କାରଣାନି ବିଜତ୍ପୋଷ ବୃତ୍ତିମେବ ଇତି କାରଣ ସର୍ବୟମ୍ ବ୍ରାହ୍ମଣୀ ଲୋକେ ବୃତେନ ତୁ ବିଧୀୟତେ ବୃତେ ସ୍ଥିତସ୍ତୁ ଶୂଦ୍ରୋପି ବ୍ରାହ୍ମଣ ନିଜଚ୍ଛତି। ଏ କଥା କହୁଛି ଜନ୍ମ ସଂସ୍କାର ବେଦାଧ୍ୟୟନ ବା ସନ୍ତତି କୌଣସିଟି ଦ୍ୱିଜତ୍ୱର କାରଣ ନୁହେଁ, ବୃତ୍ତି ହିଁ ଏକମାତ୍ର କାରଣ। ବୃତ୍ତି ଅର୍ଥାତ୍ ବର୍ଣ୍ଣ ବ୍ୟଞ୍ଜକ ସ୍ୱଭାବ ପ୍ରତିଷ୍ଠିତ ହେଲେ ବ୍ରାହ୍ମଣତ୍ୱ ପ୍ରାପ୍ତ ହଏ, ଏ କଥା ଆମର କୁହାଯାଉଛି। ଆଉ ଆଜିକାଲି ସାଧାରଣତଃ ବ୍ରହ୍ମତତ୍ତ୍ୱ ନ ଜାଣନ୍ତି, ବ୍ରହ୍ମସୂତ୍ରେଣ ଗର୍ବିତ ତେନୈବ ସଚ ପାପେନ ବିପ୍ର ପଶୁରୁଦାହୃତ। ଯେଉଁ ବ୍ରାହ୍ମଣ କୁଳଭୂତ ବ୍ୟକ୍ତି ବେଦ ଭଗବତତ୍ତ୍ୱ ବିଷୟରେ ଅନଭିଜ୍ଞ ହୋଇ କେବଳ ମାତ୍ର ଯଜ୍ଞପିପୂତ ବଳରେ ଅତିଶୟ ଗର୍ବ ପ୍ରକାଶ କରେ ସେହି ପାପ ସେ ବ୍ରାହ୍ମଣ ପଶୁ ବୋଲି ଖ୍ୟାତ ହୁଏ, ତେଣୁ ପ୍ରକୃତ ସେ ବ୍ରାହ୍ମଣ ନୁହେଁ। ସେଥିପାଇଁ ଯେ ବୈଷ୍ଣବ ହେଲେ ପଞ୍ଚରାତ୍ରିକ ଦୀକ୍ଷା ସଂସ୍କୃତ ହେଇ ବୈଷ୍ଣବ ହେଲେ ପରମାର୍ଥିକ ବ୍ରାହ୍ମଣତା ସିଦ୍ଧ ହଏ, ନଚେତ୍ ପ୍ରକୃତ ବ୍ରାହ୍ମଣ କଳିଯୁଗରେ ନାହାନ୍ତି, ଏସବୁ କଥା। ତେଣୁ ବୈଷ୍ଣବ ମହାପ୍ରଭୁଙ୍କର ଧାରା ରେ ଯେଉଁ ପଞ୍ଚରାତ୍ରିକ ସଂସ୍କାର କଥା କୁହାଯାଇଛି, ଆଉ ଯେଉଁମାନେ ହରିନାମ ସଂକୀର୍ତ୍ତନ କରୁଛନ୍ତି ଏବଂ ବୈଷ୍ଣବ ଆଚାର୍ଯ୍ୟ ଗୁରୁଙ୍କ ଦ୍ୱାରା ସଂସ୍କୃତ ହେଇକରି ବୈଷ୍ଣବ ଦୀକ୍ଷା ଗ୍ରହଣ କରିଛନ୍ତି, ସେମାନେ ବୈଷ୍ଣବ, ଆଉ ସେମାନେ ପ୍ରକୃତ ପରମାର୍ଥିକ ବ୍ରାହ୍ମଣ। ବୈଷ୍ଣବ ହେଲେ ପରମାର୍ଥିକ ବ୍ରାହ୍ମଣ ବ୍ରାହ୍ମଣତା ସିଦ୍ଧ ହଏ, ନଚେତ୍ ପ୍ରକୃତ ପକ୍ଷେ ବ୍ରାହ୍ମଣତା ସିଦ୍ଧ ହେବ ନା, ଏ କଳିଯୁଗରେ ବ୍ରାହ୍ମଣ ନାହାନ୍ତି। ସେଥିପାଇଁ ବୈଷ୍ଣବ ବ୍ରାହ୍ମଣ ବୈଷ୍ଣବ ଏ ବ୍ରାହ୍ମଣ, ତା ନହେଲେ ଏ ପ୍ରକାର ତଥାଗତ ଜାତି ବ୍ରାହ୍ମଣମାନଙ୍କୁ ଭୋଜନ ଦେଲେ ପ୍ରକୃତ ଭଗବାନ ସନ୍ତୁଷ୍ଟ ହେବେ ନା, ଏ ହେଉଛି ତା ତାତ୍ପର୍ଯ୍ୟ। ଯେଉଁମାନେ ପ୍ରକୃତ ପକ୍ଷେ ବ୍ରାହ୍ମଣ, ଯେଉଁମାନେ ପ୍ରକୃତ ପକ୍ଷେ ବୈଷ୍ଣବ, ସେମାନେ ପ୍ରକୃତ ପକ୍ଷେ ବ୍ରାହ୍ମଣ, ଆଉ ସେ ବ୍ରାହ୍ମଣମାନଙ୍କ ଶାସ୍ତ୍ରରେ କଥା ଅଛି ଆମର, ସେ ବ୍ରାହ୍ମଣ ଆଉ ବୈଷ୍ଣବ ଏମାନଙ୍କ ଉପରେ ରାଜାଙ୍କର ଶାସନ, ରାଜାଙ୍କର ଶାସନ ଏମାନଙ୍କ ଉପରେ ନଥାଏ। ପୃଥ୍ୱୀ ମହାରାଜଙ୍କର କଥା ଅଛି ଚତୁଃସ୍କନ୍ଧ ଭାଗବତରେ, ଯେ ମହାରାଜ ପୃଥ୍ୱୀ ସପ୍ତଦ୍ୱୀପରେ ଏକ ଛତ୍ର ବୈଷ୍ଣବ ସମ୍ରାଟ ଥିଲେ, ସର୍ବତ୍ର ଆସ୍କଳିତା ଦେଶ ସପ୍ତଦ୍ୱୀପେ ଏକ ଦଣ୍ଡ ଦ୍ରୁପ ଅନ୍ୟତ୍ର ବ୍ରାହ୍ମଣ କୁଳାଦ ଅନ୍ୟତ୍ର ଅଚ୍ୟୁତ ଗୋତ୍ରତଃ। ଏ କଥା ପୃଥ୍ୱୀ ମହାରାଜ ସପ୍ତଦ୍ୱୀପବତୀ ପୃଥିବୀ ଏକମାତ୍ର ଦଣ୍ଡମୁଣ୍ଡ ବିଧାତା ସମ୍ରାଟ ଥିଲେ, ତାଙ୍କର ଆଜ୍ଞା ସର୍ବତ୍ର ପ୍ରତିହତ ଥିଲା, କେବଳ ମାତ୍ର ଋଷିକୁଳ ବ୍ରାହ୍ମଣ ଓ ଅଚ୍ୟୁତ ଗୋତ୍ରୀୟ ବୈଷ୍ଣବମାନଙ୍କ ଉପରେ ସେ ଆଧିପତ୍ୟ ବିସ୍ତାର କରୁନଥିଲେ, କାରଣ ତାଙ୍କ କ୍ଷତ୍ରିୟର ଶାସନ ତା ଜାରି ହୋଇପାରିବ ନା। ଏ ସ୍ଥଳେ ବ୍ରାହ୍ମଣ ବୈଷ୍ଣବର ପ୍ରଭେଦ ଚିନ୍ତନୀୟ, ବ୍ରାହ୍ମଣ ହେଉଛି ଚ୍ୟୁତ ଗୋତ୍ରୀୟ, ବୈଷ୍ଣବ ଅଚ୍ୟୁତ ଗୋତ୍ରୀୟ। ବ୍ରହ୍ମଜ୍ଞ ବ୍ରାହ୍ମଣ ବୈଷ୍ଣବୀ ଦୀକ୍ଷା ଗ୍ରହଣ କଲେ ଯାଇ ବୈଷ୍ଣବ ହଏ, ବିଷ୍ଣୁ ହିଁ ଏକମାତ୍ର ବାସ୍ତବସ୍ତୁ ସର୍ବେଶ୍ୱରେଶ୍ୱର ଅଧ୍ୟ ଜ୍ଞାନ ତତ୍ତ୍ୱ, ବିଷ୍ଣୁ ତତ୍ତ୍ୱ ବିଷୟରେ ଅଧ୍ୟକ୍ଷ ଧାରଣାରେ କୌଣସି ପ୍ରକାର ମାଇକ ଧାରଣା ପ୍ରବିଷ୍ଟ ହୁଏ ନା। ସେଇଥିପାଇଁ ବେଦାଦି ଶାସ୍ତ୍ରରେ ବ୍ରହ୍ମ ଶବ୍ଦର ବ୍ୟବହାର କରାହେଇଛି। ବ୍ରହ୍ମଜ୍ଞତା ସଂକୀର୍ଣ୍ଣତାର ଅନ୍ତର୍ଭୁକ୍ତ ନୁହେଁ। ଯେ ବ୍ରାହ୍ମଣ ସେ ଉଦାର, ବ୍ରାହ୍ମଣ କୃପଣ ଶୂଦ୍ର। ବ୍ରାହ୍ମଣ ବିପର୍ତ୍ତ ଶବ୍ଦ ହେଉଛି କୃପଣ। ଗୃହତ୍ୱାଦ ଗୃହଣତ୍ୱାଦ ବ୍ରହ୍ମ ଇତି ନିଗଦ୍ୟତି। ଯାହାଙ୍କଠାରେ ଶ୍ରଦ୍ଧା ପ୍ରଦା ପାଳକୃତ ଧର୍ମ ଅଛି ସେ ବ୍ରହ୍ମ। ନିତ୍ୟ ଚିଦାନନ୍ଦମୟ ବିଶେଷ ବ୍ରହ୍ମ ହିଁ ବିଷ୍ଣୁ। ତେଣୁ ବିଷ୍ଣୁ ଜ୍ଞାନ ନ ହେବା ପର୍ଯ୍ୟନ୍ତ ଜୀବ ବ୍ରାହ୍ମଣ ବୋଲି କେବଳ ଅଭିମାନ କରେ, ବ୍ରାହ୍ମଣ ହୋଇପାରିବ ନା। ବିଷ୍ଣୁଙ୍କର ଉପାସନା ନ କଲେ ଜୀବ ବ୍ରହ୍ମ ଜ୍ଞାନ ଶିବ ବା କାଳ ଦ୍ୱାରା ଦୋଷପ୍ରାପ୍ତ ହଏ। ତା ନିର୍ବିଶେଷବାଦୀର ଚରମ ଗତି ମହାକାଳର ଅଧୀନ ହେବା। ନିର୍ବିଶେଷବାଦ ସମ୍ପୂର୍ଣ୍ଣ ପ୍ରସ୍ତାବିତ ହେଲେ ନିତ୍ୟ ଚିଦାନନ୍ଦ ବିଶେଷ ବ୍ରହ୍ମ ଜିଜ୍ଞାସା ଯାଇକି ଆରମ୍ଭ ହଏ। ଇ ବ୍ରାହ୍ମଣ ସମ୍ବନ୍ଧରେ ବହୁ କଥା ଆମର ଅଛି। ତେଣୁ କ୍ୱାଲିଫାଏଡ୍ ବ୍ରାହ୍ମଣ, ଉପଯୁକ୍ତ ବ୍ରାହ୍ମଣ, ଯୋଗ୍ୟ ବ୍ରାହ୍ମଣ ନାହାନ୍ତି କଳିଯୁଗରେ। ତେଣୁ ବ୍ରାହ୍ମଣକୁ ଯେଉଁ ଦାନ କରିବା କଥା, ବ୍ରାହ୍ମଣକୁ ଭୋଜନ ଦେବାର କଥା ଆସୁଛି, ତାହା କଳିଯୁଗରେ ସେ ପ୍ରକାର ବ୍ରାହ୍ମଣ ନାହାନ୍ତି। ଯେଉଁମାନେ ବୈଷ୍ଣବ ପ୍ରକୃତ ପକ୍ଷେ ବିଷ୍ଣୁ ମନ୍ତ୍ରରେ ଦୀକ୍ଷିତ ହୋଇଛନ୍ତି, ବୈଷ୍ଣବ ଗୁରୁଙ୍କ ଦ୍ୱାରା ସଂସ୍କୃତ ହୋଇଛନ୍ତି, ଗୁରୁପାଦାସ କରିଛନ୍ତି, ହରିନାମ ଯଜ୍ଞ ସଂକୀର୍ତ୍ତନ କରୁଛନ୍ତି, ପଞ୍ଚରାତ୍ରିକ ବିଧାନରେ ଦୀକ୍ଷା ସଂସ୍କାର ହୋଇଛି, ସେମାନେ ବ୍ରାହ୍ମଣ, ସେମାନେ ପ୍ରକୃତରେ ବୈଷ୍ଣବ। ତେଣୁ ସେମାନଙ୍କର ସେବା, ସେମାନଙ୍କୁ ଭୋଜନ ଦିଆଯିବ, ସେମାନଙ୍କୁ ସନ୍ତୁଷ୍ଟ କରାଯିବ, ତାହେଲେ ଭଗବାନ ବି ସବୁ ସନ୍ତୁଷ୍ଟ ହେବେ। ଏଇ କଥା ହେଉଛି ଶେଷ କଥା, ଶେଷ ସିଦ୍ଧାନ୍ତ କଥା ଆମର।